ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫୁ ଭିବିଜି ରାମଜୀ ଆଇନ 2025ର ତୟାରୀ ଆଉ ଇତର କାର୍ଯ୍ୟକାରିତାକୁ ନେଇକରି ଗଲାକାଲି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଏଥି ଗ୍ରାମୀଣ ବିକାଶ ବିଭାଗର ସଚିବ ରୋହିତ କାନ୍ସଲ ଅଧ୍ୟକ୍ଷତା କରିଥିବା ବେଳେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଭିନ୍ ଭିନ୍ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକଟି ମହାତ୍ମା ଗାନ୍ଧି ଏନ୍ଆର୍ଇଜିଏସ୍ ନୁ ଭିବିଜି ରାମଜୀ ଆଇନ ଅଧୀନତି ସଂଶୋଧିତ ଢାଞ୍ଚାକେ ଭଲଭାବେ ବଦଲାବାର ଲାଗି ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳ ତରଫୁ କରାଯାଉଥିବା ପ୍ରସ୍ତୁତିମୂଳକ କାମକାଜ ସ୍ଥିତିର ସମୀକ୍ଷା କରାଯାଇଛି। ଏବେ ଜୁଲାଇ 1 ତାରିଖନୁ ଭିବିଜି ରାମଜୀ ଆଇନ କାର୍ଯ୍ୟାନ୍ୱୟନ ଲାଗି ଦରକାରୀ ଆର୍ଥିକ ଆବଣ୍ଟନ ସୁନିଶ୍ଚିତ କରବାରକେ ଗ୍ରାମୀଣ ବିକାଶ ବିଭାଗର ସଚିବ ସମକୁ ପରାମର୍ଶ ଦେଇଛନ୍। ରାଜ୍ୟ ସରକାର 18 ଜଣ ଭାରତୀୟ ପୁଲିସ୍ ସେବା ଆଉ ଓଡ଼ିଶା ପୁଲିସ୍ ସେବା ଅଧିକାରୀ ସ୍ତରଥି ଅଦଲବଦଲ କରିଛନ୍। ରାଜ୍ୟପାଳଙ୍କର ଏଡିସି ଭାବେ କାର୍ଯ୍ୟରତ ଥିବା ଆଇପିଏସ୍ କୁଲଦୀପ ମୀନାଙ୍କୁ ବୌଦ୍ଧ ଏସ୍ପି, ଏସ୍ଟିଏଫ୍ ଭୁବନେଶ୍ୱର ଏସ୍ପି ରବୀନ୍ଦ୍ରନାଥ ଶତପଥୀଙ୍କୁ ବରଗଡ଼ ଏସ୍ପି, ଭୁବନେଶ୍ୱର ସ୍ୱେଶାଲ୍ ବ୍ରାଞ୍ ଏସ୍ପି କିଶୋର ଚନ୍ଦ୍ର ମୁଣ୍ଡଙ୍କୁ ଦେବଗଡ଼ ଏସ୍ପି ଭାବେ ନୂଆ ନିଯୁକ୍ତି ମିଳିଛି। ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗଲାକାଲି ବିଏସ୍ଏନ୍ଏଲ୍ର ଗୋଟିଏ ଉଚ୍ଚସ୍ତରୀୟ ବୈଠକଟି ଅଧ୍ୟକ୍ଷତା କରିକରି ଭାରତ ନେଟ୍ ପରିଯୋଜନା 3 କ୍ଷେପର ଅଗ୍ରଗତି ଆଉ ଆୟବା କାର୍ଯ୍ୟପନ୍ଥା ବାବଦେ ସମୀକ୍ଷା କରିଛନ୍। ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ପ୍ରକଳ୍ପ ଆଉ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱଟି ଗ୍ରାମୀଣ ଓଡ଼ିଶାକେ ଡିଜିଟାଲ୍ ସଶକ୍ତ କରବାର ଲାଗି ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ କହିଛନ୍। ହାଇସ୍ପିଡ୍ ଇଣ୍ଟରନେଟ୍ ଜରିଏ ଶିକ୍ଷା, ସ୍ୱାସ୍ଥ୍ୟ, ଇ ଗଭର୍ଣ୍ଣାନ୍ସ ଆଉ ଡିଜିଟାଲ୍ ଅର୍ଥନୀତିକେ ତଳସ୍ତରନୁ ମଜବୁତ କରାଯିବା। ଏହି ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ଓଡ଼ିଶାନ ପାଖାପାଖି 4,000 କୋଟି ଟଙ୍କା ଖର୍ଚ୍ଚ କରିବେ ଆଉ ଆଇବା 3 ଇଟା ଶେଷ କରାଯିବା ବୋଲି ବୈଠକଟି ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ସୂଚନା ଦେଇଛନ୍। ଓଡ଼ିଶା ହାଇକୋର୍ଟର ଖରା ଛୁଟି ଆଇବା କାଲିଠାନୁ ମୂଲ ହୋଇକରି ଜୁନ୍ 21 ତାରିଖ ତକ ରହିବା। ଏହି ସମୟ ଭିତରେ 8 ଅବକାଶକାଳୀନ ଅଦାଲତ ବସ୍ବା। ଜୁନ୍ 22 ତାରିଖନୁ ଅଦାଲତ ନିଜର କାର୍ଯ୍ୟସୂଚୀ ହିସାବରେ କାମ କରବା। ଅବକାଶକାଳୀନ ଅଦାଲତ ସକାଳର 11 ଉପରବେଳା 3 ତକ ଚାଲ୍ବା ବୋଲି ହାଇକୋର୍ଟ ରେଜିଷ୍ଟ୍ରି ତରଫୁ ସୂଚନା ଦିଆଯାଇଛି। ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କେ 2026-27 ଶିକ୍ଷାବର୍ଷ ଲାଗି ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ମୂଲ କରବାରକେ ଉଚ୍ଚଶିକ୍ଷା ବିଭାଗ ତରଫୁ ନିର୍ଦ୍ଦେଶ ଦିଆଯାଇଛି। ଆଇବା ଜୁଲାଇ 1 ତାରିଖନୁ ଅତିଥି ଅଧ୍ୟାପକମାନଙ୍କୁ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କେ ନିୟୋଜିତ କରିବାର ଲାଗି ଲକ୍ଷ୍ୟ ଧାରିଜ କରାଯାଇଛି। ବିଏଡ୍ ଏମ୍ଏଡ୍ ପାଠ୍ୟକ୍ରମ ଲାଗି ଅଧ୍ୟାପକମାନଙ୍କ ନୂଆ ପ୍ୟାନେଲ୍ ଗଠନ କରାଯିବା। ଆଇବା 30 ତାରିଖ ଇ ବାବଦେ ବିଜ୍ଞାପନ ବାହାରିବା। ଆଇବା ମାସ 9 ତାରିଖ ଏଥିଲାଗି ଅନ୍ଲାଇନ୍ ପ୍ରକ୍ରିୟା ଭିଲ୍ ମୂଲ ହେବା। 23 ତାରିଖ ତକ୍ ମେଧା ତାଲିକା ବାହାରବାର ସହିତ 25 ତାରିଖ ତକ୍ ବଛା ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ଦିଆଯିବା ବୋଲି ବିଭାଗ ତରଫୁ କୁହାଯାଇଛି। 2-ବର୍ଷରିଆ ବିଏଡ୍ ପାଠ୍ୟକ୍ରମ ଲାଗି ଆଇବା 31 ତାରିଖ ଦିନ ପ୍ରବେଶିକା ପରୀକ୍ଷା ହେବା। ଜୁନ୍ 3 ତାରିଖ ବିଏଚ୍ଏଡ୍ ହିନ୍ଦୀ ଆଉ ଏମ୍ଏଡ୍ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ହେବା। ଏଥିଲାଗି ରାଜ୍ୟ ଚୟନ ବୋର୍ଡ ଏସ୍ଏସ୍ବି ତରଫୁ ବିଜ୍ଞପ୍ତି ବାହାରିଛି। 31 ତାରିଖ ସକାଳର 10-12 ତକ୍ ବିଏଡ୍ ପରୀକ୍ଷା ହେବାରକେ ଥିବାର ବେଳେ ଜୁନ୍ 3 ତାରିଖ 10-12 ତକ୍ ବିଏଚ୍ଏଡ୍ ହିନ୍ଦୀ ପରୀକ୍ଷା ଆଉ ଉପରବେଳା 3-5 ତକ୍ ଏମ୍ଏଡ୍ ପରୀକ୍ଷା ହେବା। ଆଇବା 27 ତାରିଖ ଦିନ 1 ଛାତ୍ରଛାତ୍ରୀମାନେ ଏସ୍ଏସ୍ବିର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ବୋଲି ବୋର୍ଡ ତରଫୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାମକେ ଆସ୍ଥାନୁ ସ୍ଥଗିତ ରଖାଯାଇଛି। ରାଜ୍ୟ ଜବର ଖରା, ଭକ୍ତମାନଙ୍କର ଭିଡ଼ ଆଉ ମହାପୁରୁମାନଙ୍କର ନୀତିକାନ୍ତିକେ ନଜରଥି ରଖିକରି ନିଷ୍ପତ୍ତି ନିଆଯାଇଛି। ଗଣତି ବନ୍ଦ ହେବାରୁ ଆସ୍ଥାନୁ ଭକ୍ତମାନେ ଭିତର କାଠ ପାଖୁ ମହାପୁରୁମାନଙ୍କର ଦର୍ଶନ କରିପାରିବେ। ଛତିଶା ନିଯୋଗ ଆଉ ପରିଚାଳନା କମିଟିର ବୈଠକ ଉତ୍ରୁ ଜୁନ୍ ମାସେ ସ୍ନାନ ପୂର୍ଣ୍ଣିମା ଆଗନୁ ଆଇବା ଗଣତି ତାରିଖ ବାବଦେ ନିଷ୍ପତ୍ତି ନିଆଯିବା। ଗଲାକାଲି ପାଖାପାଖି 3 ଘଣ୍ଟା 58 ମିନିଟ୍ ଧରିକି ରତ୍ନଭଣ୍ଡାର ଗଣତି କାମ ଚାଲିଥିଲା। ମାନସିକ ରୋଗୀମାନଙ୍କୁ ସ୍ନେହ, କରୁଣା, ଦୟା ଦେଖାବାର ସହିତ ଲୋକଙ୍କର ଭିତରେ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟଟି ଫି ବଛର ମେ 24 ତାରିଖ ବିଶ୍ୱ ସିଜୋଫ୍ରେନିଆ ଦିବସ ଭାବେ ପାଳନ କରାଯାଉଛି। ସିଜୋଫ୍ରେନିଆ ହେଉଛି ଗୋଟିଏ ମାନସିକ ସମସ୍ୟା। ଏଇଟା ମନୁଷ୍ୟର ଭାବନା, ଆବେଗ, ବ୍ୟବହାର ଆଉ କାର୍ଯ୍ୟଦକ୍ଷତାକେ ବିଶେଷ ଭାବେ ପ୍ରଭାବିତ କରିଥିସି। ମସ୍ତିଷ୍କଥି ଖାସ କରି ଡୋପେମିନ୍ ରାସାୟନିକ ତତ୍ତ୍ୱର ମାତ୍ରା ବଢ଼ିଲେ ବେମାର ହୋଇଥିସି। ପାଣିପାଗ ଓଡ଼ିଶା ଆଉ ତାର ପାଖର ଇଲାକାନ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଏତାର ପ୍ରଭାବଟି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଇବା ହପ୍ତେ ଭିତରେ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ତରଫୁ ଆକଳନ କରାଯାଇଛି। ଏହି ସମୟ ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ ଧୁକାଗଡ଼ି ସହିତ କମ୍ନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେଡ଼େ ରାଜ୍ୟ ଆଇବା ଗୁରୁବାର ତକ୍ ଜବର ଗରମ ଆଉ ଗୁଲଗୁଲି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଆଇବା 24 ଭିତରେ ତାତିକି ନେଇକରି ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ାକେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।